ଆବ୍ରାହମ ସଙ୍ଗେ ଯୁକ୍ତି ପରମେଶ୍ୱର ପାଣି ପବନେ ବହୁତ ବଛର ପରେ ଜଗତେ ବହୁତ ନକ ହେନ ରହିତେ ଥାଲହିନ ଆର ଉରା ଏକଟା ଅସାଇ କଥା ହତେ ଥାଲହିନ ପରମେଶ୍ୱର କଥା ଅନୁସାରେ ପୃଥିବୀକେ ପରିପୂର୍ଣ୍ଣ କରବାର ବଦଳେ ଉରା ସବୁନକ ଏକଠେ ହଲିନ ବାଜାର ତିଆରି କରଲିନ ଉରା ବହୁତ ଗର୍ବିତା ଥାଲିନ ଆର ପରମେଶ୍ୱରର କଥା ପ୍ରତି ମନ ଥାଲେକ ନାହିଁ ଉରା ସ୍ୱର୍ଗକେ ପହଞ୍ଚିବା ପାଇଁ ସିଡ଼ି ତିଆରି କରତେ ଥାଲିନ ପରମେଶ୍ୱର ଦେଖିଲେ ଯେ ଉରା ଖରାପ କାମ କରବାର ଜାରି ରଖିଲିନ ତାହେଲେ ଉରା ଅଧିକା ପାପ କରବାର ଠିକ୍ ସକରି ପରମେଶ୍ୱର ଉରାକାର ଭାଷାକେ ବହୁତ ଭାଷା ବଦଳାଇ ଦେଲେ ଆର୍ ପୃଥିବୀର ଅଲଗା ଅଲଗା ଜାଗାଇ ଉରାକେ ପ୍ରଚାର କରିଲେହିନ ଯେଉଁ ବାଜାର ତିଆରି କରବାର ଆରମ୍ଭ କରିଥାଲିନ ଉରା ନାମ ବାବିଲ ଥାଲେ ଉରାକାର ଅର୍ଥ ଦ୍ୱନ୍ଦ୍ୱ ପେକାଲେଖ ଶହ ଶହ ବଛର ପରେ ଏକନକ ଆବ୍ରାହମର ସଙ୍ଗେ ପରମେଶ୍ୱର କଥା ହଲିନ ପରମେଶ୍ୱର ଉରାକେ ଇସ୍ରାଏଲକେ ତୁରାକାର ପରିବାରେ ଆର୍ ତୁରାକାର ଦେଶେ ଗଡ଼ି ଆମି ଯେଉଁ ଦେଶକେ ଦେଖାଇ ଦେବ ସବୁ ଦେଶକେ ଯାହା ଆମି ତୁରାକେ ସବୁଠେ ବାଦ କରବ ଆର୍ ତୁରାକେ ବଡ଼ ଦେଶେ କରବ ଆମି ତୁରାକେ ମହାନ କରିଦେବ ଯେଉଁ ହେନ୍ତୁରାକେ ଅମିର କରବାର କରଭିନ ଉରାକେ ଆମି ଆଶୀର୍ବାଦ କରବ ଯେଉଁ ହେନ୍ ଅଭିଶାପ ଦେବ ଉରାକେ ତୁରାକାର କାରଣ ପୃଥିବୀ ସବୁ ଦିନ ଆଶୀର୍ବାଦ ପାକ ତେବେ ଆବ୍ରାହମ ପରମେଶ୍ୱରକେ ବାଧ୍ୟ କଲେ ଓ ଉହାର ବୁହେ ସାରିକେନି ତାହାର ତାକର ହେନକେ ଆର୍ ଯାହା ଉରାକାର ଥାଲେ ସବୁ ଖଣ୍ଡା କରି ପରମେଶ୍ୱର ଯେଉଁ ଦେଶକେ ଦେଖାଲେ ସବୁ କିଣାନ ଦେଶକେ ଗେଲା ଯେଉଁତବା ଆବ୍ରାହମ କିଣାନ ପହଞ୍ଚୁଲେ ପରମେଶ୍ୱର କହିଲେ ତୋର ଚାରିଧାରେ ଦେଖ ଯାହା ତୁଇ ଦେଖି ପାରିଛୁ ସେ ଜାଗା ଆସି ତୁରାକେ ଆର୍ ତୁରାକାର ବଂଶକେ ଅଧିକା ଭାବେ ଦେବେ ତାପରେ ଆବ୍ରାହମ ସବୁଠେ ରହିଗଲା ଏକଦିନ ଆବ୍ରାହମ ମହାନ ଈଶ୍ୱର ଯାଜକ ମଲକି ସଦକେ ଦେଖା କରତେ ଗଲା ମଲକି ସେବକ ଆବ୍ରାହମକେ ଆଶୀର୍ବାଦ କରିଲେ ଆର୍ କହିଲେ ସର୍ବଙ୍ଗ ଈଶ୍ୱର ଯେ ସ୍ୱର୍ଗେ ଆର୍ ପୃଥିବୀର ସବୁ ଅଧିକାରେ ଆବ୍ରାହମକେ ଆଶୀର୍ବାଦ କର ତାପରେ ଆବ୍ରାହମ ତାପରେ ଉହାର ସବୁ ସନ୍ଧିତି ଦୋଷ ମଲକି ସେ ଦେବକ କରଲେ ତେବେ ପରମେଶ୍ୱର ଆବ୍ରାହମ ସଙ୍ଗେ ନିହାତି ସ୍ଥାପନ କରଲେ ଦୁଇ ଦଳ ମାଝୁ ଏକଟା কুণ্ঠি করবার এলিয়ম তা পরমেশ্বর কইলে তোর দেহ তোর পায়ে একটা বড় বেটা দিব তুরাকার বংশকে আসে কিনান দেশে দেশ দিব হলে এ পর্যন্ত আব্রাহামের বেটা হথালেক নাই। বাইবলের একটা কাহিনী আদি পুস্তক 6:8।